ମନ୍ତ୍ରୀ ତରଫରୁ ଆମ ବିଜେପି ଦଳର ବାସିନ୍ଦାଙ୍କ ତରଫରୁ ଏବଂ ମୋ ତରଫରୁ ମୁଁ ଯେଉଁ ଅତିଥିମାନେ ଏଠାରେ ଉପସ୍ଥିତ ଅଛନ୍ତି ଯେଉଁମାନେ ସଦର ଇଚ୍ଛା ପ୍ରକାଶ କରି ଆସିଛନ୍ତି ଏଠିକି ଯେ ଧର୍ମର ପ୍ରଚାର ପ୍ରସାର କରିବା ପାଇଁ ମୁଁ ତାଙ୍କ ନିକଟରେ ମୋର କୃତଜ୍ଞତା ଜଣାଉଛି। ମୁଁ ମୋ ମୁଣ୍ଡକୁ ଅବନତି କରି ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି। ଏ ମନ୍ଦିର 1997 ମସିହାରୁ ଆରମ୍ଭ ହେଲାଣି। ପ୍ରଥମେ ରାଧାଗୋବିନ୍ଦଙ୍କ ମୃତ୍ୟୁ ହୋଇଥିଲା, ମନ୍ଦିର ପ୍ରତିଷ୍ଠା ହୋଇଥିଲା, ତାପରେ ବିଭିନ୍ନ ଦେବଦେବୀଙ୍କ ମୃତ୍ୟୁ ମନ୍ଦିର ପ୍ରତିଷ୍ଠା ହୋଇଥିଲା। ରାମଲାଲାଙ୍କ ମନ୍ଦିର, ପ୍ରଭୁ ଶିବ ମନ୍ଦିର, ମା ଦୁର୍ଗା ମନ୍ଦିର, ପ୍ରଭୁ ହନୁମାନଙ୍କ ମନ୍ଦିର, କାଳୀ ମନ୍ଦିର, ନବଗ୍ରହ ମା ଲକ୍ଷ୍ମୀ, ଏହିପରି ବିଭିନ୍ନ ଦେବାଦେବୀ ହିନ୍ଦୁମାନଙ୍କର ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ଏଠାରେ ପୂଜା କରୁଛନ୍ତି। ଯଦିଓ ଏହା ବିଜେପି ନାମରେ ଅବସ୍ଥିତ, ମୁଁ ସବୁବେଳେ ଯେଉଁ ମାଉସୀ ଅପାମାନେ ଅଛନ୍ତି ଏଠି, ମୁଁ ମୋ ମନ ଖୋଲା କଥା କହୁଛି, ସେମାନଙ୍କ ନିକଟରେ ଆମେ ସମସ୍ତେ କୃତଜ୍ଞ। କାରଣ ସେହିମାନେ ଯେତେବେଳେ ନ ଆସନ୍ତି ମନ୍ଦିର ଖାଁ ଖାଁ ଲାଗି ସବୁଦିନେ ଜଣେ ମୋର ମାଉସୀ ଅଛନ୍ତି, ତାଙ୍କ ନେତୃତ୍ୱରେ ସମସ୍ତେ ଏଠି ଆସିକି ବିଭିନ୍ନ ପୂଜା ପର୍ବାଣୀରେ ଜଗୁଛନ୍ତି। ସେଠି ଆମ ମନ୍ଦିରର ଅଛନ୍ତି ପରିଚାଳନା ସମିତିର ସଭ୍ୟା, ଏହି ଯେଉଁମାନେ ପଛରେ ଶୁଣିବାକୁ ଆସିଛନ୍ତି ସେମାନେ ସବୁଦିନେ ପ୍ରତ୍ୟେକ ସନ୍ଧ୍ୟା ଆରତୀରେ ଭାଗନ୍ତି। ତେଣୁ ମୁଁ ଆଉ ଥରେ ବି ସେମାନଙ୍କ ନିକଟରେ ତାଙ୍କର ପୁଅ ହିସାବରେ ଭାଇ ହିସାବରେ କୃତଜ୍ଞତା ଜଣାଉଛି। ଏମିତି ଆଶା କରୁଛି ସେମାନେ ସମସ୍ତେ ସୁସ୍ୱାସ୍ଥ୍ୟରେ ରୁହନ୍ତୁ ଏବଂ ଏହି ମନ୍ଦିରକୁ ସବୁଦିନ ଆସନ୍ତୁ। ତାପରେ ଆପଣମାନେ ସମସ୍ତେ ଜାଣିଥିବେ ଯେଉଁମାନେ ଆଜି ଏଠି ଉପସ୍ଥିତ ଅଛନ୍ତି ଭାଗବତ କଥାମୂଳକ ବିଷୟରେ ବିପଦ କହିବା ପାଇଁ, ସେମାନେ ସମସ୍ତେ ଇସ୍କନର ସଭ୍ୟ, ପ୍ରଭୁ ରାଧାକୃଷ୍ଣଙ୍କ ବିଷୟରେ ସେମାନଙ୍କର ବହୁତ ଗବେଷଣା ଅଛି ଏବଂ ପୃଥିବୀ ସାରା ସେମାନଙ୍କର ସମର୍ପଣ ଅଛି। ଯେତେବେଳେ ଏଠି ଯିଏ ଆଜି ପହଞ୍ଚନ୍ତି ସେ ମୋର ବଡ଼ ଭାଇ, ସେ ବାବା ହେଇଯାଇଛନ୍ତି, ସେ ଇଞ୍ଜିନିୟର ଥିଲେ, ତାଙ୍କୁ ସେ ବାବା ଗୋପାଳାନନ୍ଦ ନାମରେ ନାମିତ। ସେ ଇସ୍କନର ଖୁବ ବଡ଼ ତାଙ୍କ ପରିଚାଳନା ସମିତିର ସଭାପତି ଅଛନ୍ତି। ଆପଣ ଶୁଣି ସମସ୍ତେ ଖୁସି ହେବେ, ସେ ମୋ ଉପର ବ୍ୟାସରେ ପଢ଼ୁଥିଲେ, ଆମେ ଗୋଟାଏ ସ୍କୁଲର ଛାତ୍ର, ଯେଉଁ ସ୍କୁଲରୁ ଆମେ ଆସିଛୁ ସେ ସ୍କୁଲ ପ୍ରତିଷ୍ଠା ହେଇଥିଲା ନାମାଚାର୍ଯ୍ୟ ଭାୟା ବାବାଙ୍କ ଦ୍ୱାରା। ମୁଁ ଆଜି ବି କହୁଛି ଯଦି ନାମାଚାର୍ଯ୍ୟ ଭାୟା ବାବା ସେ ସ୍କୁଲକୁ ପ୍ରତିଷ୍ଠା ନ କରିଥାନ୍ତେ ଆମ ଅଞ୍ଚଳରେ ଗୋଟେ ଶିକ୍ଷାର ପ୍ରସାର ମୋତେ ହେଇନଥାନ୍ତା, ବହୁତ ଗରିବ ଗୁରୁବା ଛାତ୍ର ପାଠ ପଢ଼ି ପାରିନଥାନ୍ତେ। ଏବଂ ଯେଉଁମାନେ ଆସିଛନ୍ତି ବିଭିନ୍ନ କ୍ଷେତ୍ରରେ ଭାୟା ବାବାଙ୍କ ଅପାର କରୁଥିବାରୁ ବିଭିନ୍ନ କ୍ଷେତ୍ରରେ ନାମ ତାଙ୍କ ପ୍ରତିଷ୍ଠା କରିପାରୁଛନ୍ତି। ସେହିଭଳି ବାବା ଗୋପାଳାନନ୍ଦ ଜଣେ ଇଞ୍ଜିନିୟର ଥିଲେ, ଯେମିତି ତୁଳସୀ 2 ବର୍ଷରୁ ବାସେ ସେହିଭଳି ତାଙ୍କୁ ପ୍ରଥମରୁ ସେ ଜଣାପଡ଼ିଥିଲା ଯେ ଗୋଟେ ଭବିଷ୍ୟତ କ'ଣ ନିଶ୍ଚୟ ଗୋଟେ ହେବେ, କ'ଣ ହେବେ ନା ସେ ଆଜି ଯେଉଁ ଜାଗାରେ ବସିଛନ୍ତି ଓଡ଼ିଶାରେ ଖୁବ କୋଚିତ ଲୋକ ବସିଛନ୍ତି। ମୁଁ ତାଙ୍କ ସାନ ଭାଇ ହିସାବରେ ସବୁବେଳେ ଗର୍ବ ଅନୁଭବ କରେ ଯେ ମୋ ବଡ଼ ଭାଇ ଯେ ଭୁବନେଶ୍ୱର ଇସ୍କନ ମନ୍ଦିର ସଭାପତି ହୋଇପାରିଛନ୍ତି। ଏବେ ଦିନେ ଯାଇଥିଲି, ଯେଉଁଦିନ ନିମନ୍ତ୍ରଣ କରିବାକୁ ଯାଇଥିଲି, ଆମେ ଇଚ୍ଛା କରୁ ଯେ ପ୍ରସାଦ ପାଇଲୁ, ମୁଁ ଭ୍ରମର ଭାଇ ଆଉ ଜଣେ କିଏ ସାଙ୍ଗରେ ଯାଇଥିଲେ ଆମେ ବି ପ୍ରସାଦ ପାଇଲୁ। ସେ ସାଙ୍ଗେ ସାଙ୍ଗେ କହିଲେ ପ୍ରସାଦ ବ୍ୟବସ୍ଥା କଲେ, ମୁଁ ଯେତେବେଳେ ପକେଟରୁ ପଇସା ବାହାରିଛନ୍ତି ପ୍ରସାଦର ପଇସା ଦେବା ପାଇଁ ଏତେ ଖୁସି ଲାଗିଲା ଯେ ପ୍ରସାଦ ଖାଇଲି ଏବଂ ମୋ ବଡ଼ ଭାଇ ଯିଏକି ମୋ ସ୍କୁଲରେ ପଢ଼ୁଥିଲେ ସିଏ ମୋ ପାଇଁ ବ୍ୟବସ୍ଥା କରିଥିଲେ। ଯାହା ହଉ ମୁଁ ଆଉ ଯେଉଁମାନେ ଅଛନ୍ତି ବିକାଶ ଉପସ୍ଥିତ, ମୁଁ ସମସ୍ତଙ୍କୁ ମୋର ବିନମ୍ର ପ୍ରଣାମ ଜଣାଉଛି। ଖାଲି ଏତିକି କହିବି ଯେ ଅବତାରୀ ପୁରୁଷ ଭଗବାନ କୃଷ୍ଣ ତାଙ୍କ ଲୀଳା ଖେଳା ପ୍ରକଟ କରିଛନ୍ତି। ଏ ମାସରେ ତାଙ୍କର ଜନ୍ମଦିନ, ଜନ୍ମାଷ୍ଟମୀ 24 ତାରିଖରେ ଆମ ଜନ୍ମାଷ୍ଟମୀ ସ୍ମାରକ ମତରେ ଜନ୍ମାଷ୍ଟମୀ ପଡ଼ୁଛି। ଆମର ସମସ୍ତେ ଜାଣିଛନ୍ତି ଯେଉଁ ମା ମାଉସୀ ମାନେ ଏଠି ଅଛନ୍ତି, ଆମର ପ୍ରାୟ 12-13 ଦିନ ଧରିକିରି ବିଭିନ୍ନ ପ୍ରକାର ଉତ୍ସବ ପାଳିତ ହୁଏ। ପ୍ରଥମ ଉତ୍ସବ ହୁଏ ଯେ ଠାକୁର ଝୁଲଣାରେ ଝୁଲନ୍ତି, ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ କାଲି ପର୍ଯ୍ୟନ୍ତ ଠାକୁର ଆମର ଝୁଲନ୍ତି। କାଲି ବି ଆସିଲେ ଇସ୍କନ ମନ୍ଦିରର ସଭ୍ୟମାନେ ବା ଇସ୍କନ ମନ୍ଦିରର ଭକ୍ତମାନେ ସେମାନେ ଆସିଥିଲେ, ସଂକୀର୍ତ୍ତନ କରିଥିଲେ, ଆସିକୁ ସାତ ଦିନ ବ୍ୟାପି ସେମାନେ ଭାଗବତ ପ୍ରବଚନ ଦେବେ ବା ଭାଗବତ କଥା ମୁଁ ବିଷୟରେ କହିବେ। ଯୋଉ ଅବତାରୀ ପୁରୁଷ କୃଷ୍ଣ ତାଙ୍କ ବିଷୟରେ କହିବେ ବିଭିନ୍ନ, ଯିଏକି ପିଲାଦିନ ପୁତନାକୁ ମାରି କଂସକୁ ବଧ କରିଥିଲେ ସେହିଭଳି ପୁରୁଷଙ୍କ ବିଷୟରେ କହିବେ। ପୌରାଣିକ କଥା ଅନୁସାରେ ରାମଚନ୍ଦ୍ର ଯେତେବେଳେ ଅବତାର ଗ୍ରହଣ କଲେ ସେ ବହୁତ କଷ୍ଟ ଅନୁଭବ କରିଥିଲେ, ତେଣୁ ଠାକୁର ଚାହିଁଲେ ସେ ଆଉ ପୃଥିବୀକୁ ଫେରିବେନି। ଯଦି ତାଙ୍କର ଲୀଳା ଥିଲା ସେ ବା ତାଙ୍କର ସୁଖ ସୁବିଧା ସକାଶ ସ୍ୱାସ୍ଥ୍ୟର ଅନୁଭୂତି ଲାଭ ସେ ଫେରିବେ, ତେଣୁ ସେହି ପୁରୁଷ ଆଜି ଆମ ପୃଥିବୀରେ ଆମେ ପ୍ରଥମେ ପ୍ରତିଷ୍ଠା କରିଥିଲୁ, ତାଙ୍କୁ ହିଁ ପ୍ରତିଷ୍ଠା କରିଥିଲୁ। ତେଣୁ ମୁଁ ଆଶା କରୁଛି ପ୍ରଭୁ ଆମ ବିଜେପି ନେତୃତ୍ୱ ଭାରତବର୍ଷର ଓଡ଼ିଶାର ପୃଥିବୀର ସମସ୍ତଙ୍କୁ ସୁଖରେ ରହୁଛୁ। ମୁଁ ଖାଲି ଗୋଟାଏ କଥା କହିଛି, ସୁଖ ଅର୍ଥ ମୁଁ ଯାହା ବୁଝିଲିନି, କେବଳ ସୁସ୍ୱାସ୍ଥ୍ୟରେ ରହିବା ହିଁ ହେଉଛି ପ୍ରଥମ ସୁଖ। ଯାହା ପାଖରେ ମନ ଅଛି, ମନର କିଛି କାମ ହେଉନି ଯଦି ସୁସ୍ୱାସ୍ଥ୍ୟରେ ଆପଣ ନାହାନ୍ତି। ତେଣୁ ପ୍ରଭୁଙ୍କୁ ମୁଁ ଡାକୁଛି ଯେ ପ୍ରଭୁ ସମସ୍ତେ ସୁସ୍ୱାସ୍ଥ୍ୟରେ ରୁହନ୍ତୁ, ସମସ୍ତଙ୍କ ଶୁଭକାମନା ଠାକୁରଙ୍କ ପାଖରେ କରୁଛି। ଆଉ ଥରେ ଉନ୍ନତ ନାହିଁ ଆପଣମାନଙ୍କୁ ଇସ୍କନ ମନ୍ଦିରର ଯେଉଁମାନେ ଗୀତାତ୍ମାନେ ଏଠି ଉପସ୍ଥିତ ଅଛନ୍ତି, ମୋ ଭାଇ ମୁଣ୍ଡ ମହାନ୍ତି ପ୍ରଣାମ କରୁଛି। ଏମିତି ଆମ ମନ୍ଦିରକୁ ଆସନ୍ତୁ, ଆଉ ଭାଗବତ କଥା ବିଷୟରେ ଆମକୁ ଆପ୍ୟାୟିତ କରନ୍ତୁ। ମୁଁ ବହୁ ସଂଖ୍ୟାରେ ଆଉ ଥରେ ଅନୁରୋଧ କରିବି, ସମସ୍ତେ ବହୁ ସଂଖ୍ୟାରେ ଏଠି ଯୋଗ ଦିଅନ୍ତୁ। ମାଉସୀମାନଙ୍କୁ ଅନୁରୋଧ କରିବି, ଅପାମାନଙ୍କୁ ଅନୁରୋଧ କରିବି, ସେମାନେ ଏ ସାତ ଦିନ ଆସନ୍ତୁ, କଥା ମଧ୍ୟ ଶୁଣନ୍ତୁ, ଆଲୋଚନାରେ ଭାଗ ନିଅନ୍ତୁ। ଯାହା ଯାହା ଯଦି ମନରେ ସଂଶୟ ଅଛି ପଚାରି ବୁଝି ନିଅନ୍ତୁ, ଆଉ ଆପଣଙ୍କ ମୋ ବିଷୟକୁ ନଷ୍ଟ କରିବାକୁ ଚାହୁଁନି। ଏତିକି କରି ମୁଁ ଠାକୁରଙ୍କୁ ପ୍ରଣାମ କରୁଛି, ସମସ୍ତଙ୍କୁ ଆଉ ଥରେ ବିନମ୍ର ପ୍ରଣାମ ଜଣାଇ
ଆପଣ ମନେ କରୁଛି। ଦରଦ ଜାଣୁଛନ୍ତି ଭାବୁଛି କି